ବିଚାରକର୍ତ୍ତା ସାତ ପର୍ବ ଅନନ୍ତର ଜିରୁଦାଲ ଅର୍ଥାତ୍ ଗିଦିଓନ ତାଙ୍କର ସଙ୍ଗୀ ସମସ୍ତ ଲୋକ ପ୍ରଭାତରେ ଉଠି ହାରଦ ନିର୍ଝର ନିକଟରେ ଛାଉଣୀ କଲେ। ସେ ସମୟରେ ମିଦିଓନର ଛାଉଣୀ ସେମାନଙ୍କ ଉତ୍ତରଆଡ଼େ ମୋରି ପର୍ବତ ନିକଟସ୍ଥ ତଳଭୂମିରେ ଥିଲା। ଏଉତାରେ ସଦାପ୍ରଭୁ ଗିଦିଓନକୁ କହିଲେ, ତୁମ୍ଭ ସଙ୍ଗୀ ଲୋକମାନେ ଏତେ ଅଧିକ ଯେ ଆମେ ମିଦିଓନୀୟ ଲୋକମାନଙ୍କୁ ସେମାନଙ୍କ ହସ୍ତରେ ସମର୍ପଣ କରି ନ ପାରୁ, କଲେ ଆମ୍ଭ ନିଜ ହସ୍ତ ଆମ୍ଭକୁ ଉଦ୍ଧାର କରିଅଛି, ଏହା କହି ଇସ୍ରାଏଲ ଅବା ଆମ୍ଭ ପ୍ରତିକୂଳରେ ଦର୍ପ କରିବ। ଏଣୁ ଏବେ ଏହା କର ଯେ କେହି ଭୟାର୍ତ୍ତ ଓ କମ୍ପିତ ସେ ଫେରି ଗିଲିୟଦ ପର୍ବତକୁ ଚାଲିଯାଉ, ଏହା କହି ଲୋକମାନଙ୍କ କର୍ଣ୍ଣରେ ଘୋଷଣା କର। ତହିଁରେ ଲୋକମାନଙ୍କ ମଧ୍ୟରୁ 22,000 ଲୋକ ଫେରିଗଲେ ଓ 10,000 ଲୋକ ରହିଲେ। ତ ସଦାପ୍ରଭୁ ଗିଦିଓନକୁ କହିଲେ, ତଥାପି ବହୁତ ଲୋକ ଅଛନ୍ତି, ସେମାନଙ୍କୁ ଜଳ ନିକଟକୁ ଆଣ, ସେଠାରେ ଆମ୍ଭେ ତୁମ ନିମନ୍ତେ ସେମାନଙ୍କୁ ପରୀକ୍ଷା କରିବା, ତହିଁରେ ଆମ୍ଭେ ଯାହା ବିଷୟରେ ତୁମ୍ଭକୁ କହିବା ଏ ତୁମ୍ଭ ସଙ୍ଗେ ଯିବ, ସେ ତୁମ୍ଭ ସଙ୍ଗେ ଯିବ, ପୁଣି ଯାହା ବିଷୟରେ ଆମ୍ଭେ ତୁମକୁ କହିବା ଏ ତୁମ୍ଭ ସଙ୍ଗେ ଯିବ ନାହିଁ, ସେ ଯିବ ନାହିଁ। ତେଣୁ ସେ ଲୋକମାନଙ୍କୁ ଜଳ ନିକଟକୁ ଆଣିଲେ। ତହିଁରେ ସଦାପ୍ରଭୁ ଗିଦିଓନକୁ କହିଲେ, କୁକୁର ପରି ଆପଣା ଜିହ୍ୱାରେ ଚାକୁ ଚାକୁ କରି ଜଳ ଖାଇବା ପ୍ରତ୍ୟେକ ଲୋକକୁ, ସେହିପରି ପାନ କରିବାକୁ ଆଣ୍ଠୁ ଉପରେ ନଇଁ ପଡ଼ିବା ପ୍ରତ୍ୟେକ ଲୋକକୁ ପୃଥକ କର। ତହିଁରେ ଯେଉଁମାନେ ଆପଣା ଆପଣା ମୁଖରେ ହାତ ଦେଇ ଚାକୁ ଚାକୁ କରି ଜଳ ଖାଇଲେ ସେମାନେ ସଂଖ୍ୟାରେ 300 ଲୋକ ହେଲେ, ମାତ୍ର ଅବଶିଷ୍ଟ ଲୋକ ସମସ୍ତେ ଜଳପାନ କରିବାକୁ ଆଣ୍ଠୁ ଉପରେ ନଇଁ ପଡ଼ିଲେ। ତ ସଦାପ୍ରଭୁ ଗିଦିଓନକୁ କହିଲେ, ଯେଉଁ 300 ଲୋକ ଚାକୁ ଚାକୁ କରି ଜଳ ଖାଇଲେ ସେମାନଙ୍କ ଦ୍ୱାରା ଆମ୍ଭେ ତୁମ୍ଭମାନଙ୍କୁ ଉଦ୍ଧାର କରିବା ଓ ମିଦିଓନୀୟମାନଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କରିବା, ଆଉ ସମସ୍ତ ଲୋକ ଆପଣା ଆପଣା ସ୍ଥାନକୁ ଚାଲିଯାଆନ୍ତୁ। ଏଥିରେ ଲୋକମାନେ ଆପଣା ଆପଣା ହସ୍ତରେ ଖାଦ୍ୟଦ୍ରବ୍ୟ ଓ ତୁରି ଘେନିଲେ। ପୁଣି ସେ ଇସ୍ରାଏଲର ସମସ୍ତ ଲୋକଙ୍କୁ ଆପଣା ଆପଣା ତମ୍ବୁକୁ ବିଦାୟ କଲେ, ମାତ୍ର ସେହି 300 ଲୋକଙ୍କୁ ରଖିଲେ। ସେ ସମୟରେ ମିଦିଓନୀୟ ଛାଉଣୀ ତାର ନିଚସ୍ତ ତଳଭୂମିରେ ଥିଲା। ଅନନ୍ତର ସେହି ରାତିରେ ସଦାପ୍ରଭୁ ତାଙ୍କୁ କହିଲେ, ଉଠ, ସେ ଛାଉଣୀକି ଓହ୍ଲାଇ ଯାଅ, କାରଣ ଆମ୍ଭେ ତୁମ୍ଭ ହସ୍ତରେ ତାହା ସମର୍ପଣ କଲୁ, ମାତ୍ର ତୁମେ ଯିବାକୁ ଭୟ କଲେ, ତୁମ୍ଭ ଦାସ ଫୁରାକୁ ସଙ୍ଗେ ନେଇ ଛାଉଣୀକି ଓହ୍ଲାଇ ଯାଅ, ଆଉ ସେମାନେ ଯାହା କହନ୍ତି ତୁମେ ତାହା ଶୁଣିବ। ତୟୁ ତାରେ ଛାଉଣୀକି ଓହ୍ଲାଇ ଯିବା ପାଇଁ ତୁମ୍ଭ ହସ୍ତ ବଳବାନ ହେବ। ତୟରେ ସେ ଆପଣା ଦାସ ଫୁରା ସହିତ ଛାଉଣୀରେ ଥିବା ସସଜ ଲୋକମାନଙ୍କ ବାହାରସ୍ଥ ସୀମାର ପ୍ରାନ୍ତ ପର୍ଯ୍ୟନ୍ତ ଗଲେ। ସେ ମିଦିଓନୀୟ ଓ ଅମାଲିକୀୟ ଓ ପୂର୍ବଦେଶୀୟ ଲୋକମାନେ ବହୁସଂଖ୍ୟକ ହେତୁରୁ ପଙ୍ଗପାଳ ପରି ତଳଭୂମିରେ ପଡ଼ି ରହିଲେ। ସେମାନଙ୍କର ଓଟ ବହୁସଂଖ୍ୟକ ହେତୁରୁ ସମୁଦ୍ର ତୀରସ୍ଥ ବାଲି ପରି ଅସଂଖ୍ୟ ଥିଲେ। ପୁଣି ଗିଦିଓନ ଉପସ୍ଥିତ ହେଲାବେଳେ ଦେଖ, ଜଣେ ଲୋକ ଆପଣା ସଙ୍ଗୀକି ଗୋଟିଏ ସ୍ୱପ୍ନ ଜଣାଇ କହିଲା, ଦେଖ ମୁଁ ସ୍ୱପ୍ନ ଦେଖିଲି ଯେ ଏକ ଜବରୋଟି ମିଦିଓନୀୟ ଛାଉଣୀ ଆଡ଼କୁ ଗଡ଼ି ଗଡ଼ି ତମ୍ବୁକୁ ଆସି ଆଘାତ କରନ୍ତେ ତାହା ପଡ଼ିଗଲା, ପୁଣି ତାକୁ ଓଲଟାଇ ପକାନ୍ତେ ସେହି ତମ୍ବୁ ଶୋଇପଡ଼ିଲା। ତହୁ ତାହାର ସଙ୍ଗୀ ଉତ୍ତର କରି କହିଲା, ଏହା ଇସ୍ରାଏଲୀୟ ଜୋୟାସର ପୁତ୍ର ଗିଦିଓନମାନଙ୍କର ଖଡ଼ଗ ଛଡ଼ା ଆଉ କିଛି ନୁହେଁ, ପରମେଶ୍ୱର ମିଦିଓନକୁ ଓ ସମୁଦାୟ ସୈନ୍ୟ ଦଳକୁ ତାହା ହସ୍ତରେ ସମର୍ପଣ କରିଅଛନ୍ତି। ସେତେବେଳେ ଗିଦିଓନ ସେହି ସ୍ୱପ୍ନର କଥା ଓ ତାହାର ଅର୍ଥ ଶୁଣି ପ୍ରଣାମ କଲେ। ପୁଣି ସେ ଇସ୍ରାଏଲ ଛାଉଣୀକି ଫେରିଆସି କହିଲେ, ଉଠ, କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ହସ୍ତରେ ମିଦିଓନୀୟ ସୈନ୍ୟ ଦଳକୁ ସମର୍ପଣ କରିଅଛନ୍ତି। ତହୁ ସେହି 300 ଲୋକଙ୍କୁ 3 ଦଳରେ ବିଭାଗ କରି ସେ ସମସ୍ତଙ୍କ ହସ୍ତରେ ତୁରି ଓ ଶୂନ୍ୟ କଳସ ଓ କଳସ ମଧ୍ୟରେ ଦିହୁଡ଼ି ଦେଲେ, ଆଉ ସେମାନଙ୍କୁ କହିଲେ, ତୁମେମାନେ ମୋ ପ୍ରତି ଦୃଷ୍ଟି ରଖି ମୋ ପରି କର୍ମ କର। ପୁଣି ମୁଁ ଛାଉଣୀ ବାହାରସ୍ଥ ସୀମା ପ୍ରାନ୍ତରରେ ଉପସ୍ଥିତ ହେଲେ ଯେ ରୂପେ କରିବି ତୁମେମାନେ ହିଁ ସେହି ରୂପେ କରିବ। ଯେତେବେଳେ ମୁଁ ଓ ଆମ୍ଭ ସଙ୍ଗୀ ସମସ୍ତେ ତୁରି ବଜାଇବୁ, ସେତେବେଳେ ତୁମ୍ଭେମାନେ ମଧ୍ୟ ସମୁଦାୟ ଛାଉଣୀର ଚାରିଆଡ଼େ ତୁଳି ବଜାଅ ଓ କୁହ, ଖଡ଼ଗ ସଦାପ୍ରଭୁଙ୍କ ପକ୍ଷ ଓ ଗିଦିଓନୀୟମାନଙ୍କ ପକ୍ଷ। ଅନନ୍ତର ମଧ୍ୟାହ୍ନ ପ୍ରହରର ଆରମ୍ଭରେ ମିଦିଓନୀୟମାନେ ନୂତନ ପ୍ରହରୀ ସ୍ଥାପନ କରନ୍ତେ। ଗିଦିଓନ ଓ ତାହାର ସଙ୍ଗୀ 100 ଲୋକ ଛାଉଣୀର ବାହାରସ୍ଥ ସୀମା ପ୍ରାନ୍ତରରେ ଉପସ୍ଥିତ ହେଲେ। ପୁଣି ସେମାନେ ତୁରି ବଜାଇ ସେମାନଙ୍କ ହସ୍ତରେ ଥିବା କଳସ କଚାଡ଼ି ଭାଙ୍ଗି ପକାଇଲେ। ଏ ରୂପେ 3 ଦଳସ୍ଥ ଲୋକ ତୁରି ବଜାଇଲେ ଓ କଳସ ଭାଙ୍ଗିଲେ। ପୁଣି ବାମ ହସ୍ତରେ ଦିହୁଡ଼ି ଓ ଦକ୍ଷିଣ ହସ୍ତରେ ବଜାଇବା ତୁରି ଧରିଲେ ଓ ସେମାନେ ଡାକ ପକାଇ କହିଲେ, ଖଡ଼ଗ ସଦାପ୍ରଭୁଙ୍କ ପକ୍ଷ ଓ ଗିଦିଓନଙ୍କ ପକ୍ଷ। ପୁଣି ସେମାନେ ପ୍ରତ୍ୟେକ ଛାଉଣି ଚାରିଆଡ଼େ ଆପଣା ଆପଣା ସ୍ଥାନରେ ଠିଆ ହୋଇ ରହିଲେ। ତହିଁରେ ସୈନ୍ୟଦଳ ଦୌଡ଼ାଦୌଡ଼ି କଲେ। ତେବେ ଇସ୍ରାଏଲ ଲୋକମାନେ ଜୟଧ୍ୱନି କରି ସେମାନଙ୍କୁ ପଳାୟନ କରାଇଲେ। ପୁଣି ସେମାନେ 300 ତୁରି ବଜାନ୍ତେ। ସଦାପ୍ରଭୁ ପ୍ରତ୍ୟେକ ଲୋକର ଖଡ଼ଗ ଆପଣା ସଙ୍ଗୀ ଓ ସମୁଦାୟ ସୈନ୍ୟଦଳ ବିରୁଦ୍ଧରେ ଚଳାଇଲେ। ତହିଁରେ ସୈନ୍ୟଦଳ ସରଦାଡ଼େ ବୈତ୍ସିଟା ପର୍ଯ୍ୟନ୍ତ, ଟଧତ୍ ନିକଟସ୍ଥ ଆବେଲ ମୋଲାହାର ସୀମା ପର୍ଯ୍ୟନ୍ତ ପଳାୟନ କଲେ। ଏଉତାର ନପ୍ତାଲି ଓ ଆସେର ଓ ସମୁଦାୟ ମନସୀ ଦେଶରୁ ଇସ୍ରାଏଲ ଲୋକେ ଏକତ୍ରିତ ହୋଇ ମିଦିଆନିଆମାନଙ୍କ ପଛେ ପଛେ ଗୋଡ଼ାଇଲେ। ପୁଣି ଗିଦିଓନ ଇଫ୍ରିୟମର ପର୍ବତମୟ ସମସ୍ତ ଦେଶର ଚାରିଆଡ଼େ ଏହି କଥା କହିବାକୁ ଦୂତ ପଠାଇଲେ, ମିଦିଆନ ପ୍ରତିକୂଳରେ ଓହ୍ଲାଇ ଆସ ଓ ସେମାନଙ୍କ ଆଗେ ଆଗେ ବୈତ୍ ବାରା ପର୍ଯ୍ୟନ୍ତ ସମସ୍ତ ଜଳ ମଧ୍ୟ ଜର୍ଦ୍ଦନ ହସ୍ତଗତ କର। ତହିଁରେ ଇଫ୍ରିୟମର ସମସ୍ତ ଲୋକ ଏକତ୍ରିତ ହୋଇ ବେଥବାରା ପର୍ଯ୍ୟନ୍ତ ସମସ୍ତ ଜଳ ମଧ୍ୟ ଜର୍ଦ୍ଦନ ହସ୍ତଗତ କଲେ। ଏଥିରେ ସେମାନେ ଓରେଭ ଓ ସେବ ନାମକ ମିଦିଆନର ଦୁଇ ଅଧିପତିଙ୍କୁ ଧରିଲେ। ପୁଣି ସେମାନେ ଓରେଭକୁ ଓ ଓରେଭ ଶୈଳ ନିକଟରେ ବଦ୍ଧ କଲେ, ଆଉ ସେବକୁ ସେମାନେ ସେବ ଦାକ୍ଷାଯନ୍ତ୍ର ନିକଟରେ ବଦ୍ଧ କରି ମିଦିଆନର ପଛେ ପଛେ ଗୋଡ଼ାଇଲେ। ପୁଣି ସେମାନେ ଓରେଭ ଓ ସେବର ମସ୍ତକ ଜର୍ଦ୍ଦନ ସେପାରିକି ଗିଦିଓନମାନଙ୍କ ନିକଟକୁ ଆଣିଲେ।